ଚାମ୍ବମାନଙ୍କ ମୁଖରୁ ହନୁମାନଙ୍କର ନିଜ ଶକ୍ତି କଥା ମନେ ପଡ଼ିଗଲା। ହନୁମାନ ସମୁଦ୍ର ପାରି ହେଲେ। ବାଟରେ ସୁରସା ତାଙ୍କର ପରୀକ୍ଷା ନେଲେ, ସେଥିରେ ସଫଳ ହେଲେ। ଲଙ୍କା ଦ୍ୱାରରେ ଲଙ୍କିନୀ ଅଟକେଇଲା ଗୋଟିଏ ବିଧାରେ ତାକୁ ସେପାରିକୁ ପଠାଇଦେଲେ। ବିଭୀଷଣଙ୍କୁ ଦେଖା କରି ସୀତାଙ୍କ ଠିକଣା ପାଇଲେ। ମୁଦ୍ରିକା ଦେଇ ସୀତାଙ୍କୁ ଧୈର୍ଯ୍ୟ ଦେଲେ। ରାବଣକୁ ବୁଝାଇବାକୁ ଚେଷ୍ଟା କଲେ, ପରନ୍ତୁ ପଦ୍ମପତ୍ରରେ ପାଣି ବୁନ୍ଦା ପରି ହନୁମାନଙ୍କ କଥା ରାବଣକୁ ସ୍ପର୍ଶ କଲା ନାହିଁ। ରାବଣ ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇଦେଲେ। ତାପରେ ସୁନାର ଲଙ୍କା ପାଉଁଶ ଗଦାଟିଏ ପାଲଟିଗଲା।
ଲେଉଟି ଆସି ରାମ ଚରଣେ ହନୁମାନ ଗୋସାଈଁ, ଲେଉଟି ଆସି ରାମ ଚରଣେ ହନୁମାନ ଗୋସାଈଁ, କହିଲେ ପ୍ରଭୁ ତୁମ କୃପାରୁ ଆସିଛି ଲଙ୍କା ଜଳେ, ହେ ରାମ ଆସିଛି ଲଙ୍କା ଜଳେ। କାଳ ଯାହାର ଆସୁଛି ପୁରୀ ଭଲସେ ବୁଝିବ ନାହିଁ, କାଳ ଯାହାର ଆସୁଛି ପୁରୀ ଭଲସେ ବୁଝିବ ନାହିଁ। ଆସନ୍ତୁ ନାଥ ଲଙ୍କା ବିଜୟେ ଆଉ ଡେରି କର ନାହିଁ, ହେ ରାମ ଆଉ ଡେରି କର ନାହିଁ। ଶ୍ରୀରାମ ଲେଖି ଶିଳା ଶିଳାରେ ସାଗରେ ବାନ୍ଧିଲେ ସେତୁ, ଶ୍ରୀରାମ ଲେଖି ଶିଳା ଶିଳାରେ ସାଗରେ ବାନ୍ଧିଲେ ସେତୁ, ଦୂରରୁ ଥାଇ ଦେଖନ୍ତି ରାମ ଆନନ୍ଦ ଉଲ୍ଲାସ ହେତୁ, ଭକତ ଆନନ୍ଦ ଉଲ୍ଲାସ ହେତୁ। ମୋ ନାମେ ଯଦି ଭାସଇ ଶିଳା ଫିଙ୍ଗିବି ନିଜେ ପଥର, ମୋ ନାମେ ଯଦି ଭାସଇ ଶିଳା ଫିଙ୍ଗିବି ନିଜେ ପଥର, ନିମିଷେ ପୁଣି ବାନ୍ଧିବି ସେତୁ ଆସିଲା ଅହଙ୍କାର, ରାମଙ୍କ ଆସିଲା ଅହଙ୍କାର।
ପ୍ରଭୁ ଚିନ୍ତା କଲେ, ଯଦି ମୁଁ ନିଜେ ପଥର ପାଣିରେ ପକାଏ ତାହେଲେ କେତେ ସମୟ ବଞ୍ଚି ନଯିବ। ପୁଣି ପ୍ରଭୁ ଚିନ୍ତା କଲେ, ଯଦି ଏମିତି ହେବ ମୁଁ ପଥର ପାଣିରେ ପକାଇବି ଆଉ ପଥର ବୁଡ଼ିଯିବ। ପ୍ରଥମେ ଗୋଟେ ପଥର ସମୁଦ୍ର ପାଣିରେ ପକାଇ ଦେଖାଯାଉ। ସେ ସାଗର କୂଳେ କୂଳେ ଚାଲିଲେ। ହନୁମାନଙ୍କ ଦୃଷ୍ଟି ପଡ଼ିଲା, ପ୍ରଭୁ ଏକା ଏକା କୁଆଡ଼େ ଯାଉଛନ୍ତି। ହନୁମାନ ଛୋଟିଆ ରୂପ ହୋଇ ଲୁଚି ଲୁଚି ପ୍ରଭୁ ଶ୍ରୀରାମଙ୍କ ପଛେ ପଛେ ଚାଲିଲେ। କିଛି ଦୂର ଯାଇ ରାମଚନ୍ଦ୍ର ଗୋଟିଏ ପଥର ତଳୁ ଉଠାଇ ଧରିଲେ, ଚାରିଆଡ଼କୁ ଟିକେ ଚାହିଁଲେ ଆଉ ପଥରକୁ ପାଣିରେ ପକାଇଦେଲେ। କିନ୍ତୁ ସେଇଆ ହିଁ ହେଲା ଯେଉଁ କଥାକୁ ପ୍ରଭୁ ରାମଚନ୍ଦ୍ର ଭୟ କରୁଥିଲେ, ପଥର ପାଣିରେ ବୁଡ଼ିଗଲା। ରାମଚନ୍ଦ୍ର ମନେ ମନେ ଭାବିଲେ, ଭଲ ହେଲା କେହି ଦେଖିନାହାନ୍ତି। କିନ୍ତୁ ହନୁମାନ ବୁଦା ପଛରୁ ବାହାରି କହିଲେ, ପ୍ରଭୁ ମୁଁ ଦେଖିଛି। ରାମଚନ୍ଦ୍ର କହିଲେ, କାହାକୁ କହିବନି ତ, ନହେଲେ ବାନରମାନଙ୍କ ବିଶ୍ୱାସ ମୋ ଉପରେ ତୁଟିଯିବ। ହନୁମାନ କହିଲେ,
टूटिब नाही आम भरोसा अतुट आम भक्ति टूटिब नाही आम भरोसा अतुट आम भक्ति जानिछु आमे राम नाम रे असीम तेज शक्ति श्री राम असीम तेज शक्ति जे शिलारे लेखा श्री राम भासी बसे शिला जे शिलारे लेखा श्री राम भासी बसे शिला जे शिलारे नहीं श्री राम बुड़ी बसे शिला निश्चय बुड़ी बसे शिला सरीला सागर से तो होइला लंका आकट बंधा सरीला सागर से तो होइला लंका आकट चौदी गारे मरण छाई युद्ध हेला घमा घोट सुजने युद्ध हेला घमा घोट राम लक्ष्मण को नाग फासरे बांधिला मेघ नाद।